ओम शांति। 25 नवंबर 2025 मसीहार मधुर महावाक्य। मीठे बच्चे, आत्मा को सत्व प्रदान करिबा पाई चिंता करो, कौनसी भी कमी रही न जाओ, माया कौनसी भूल कराई न देओ। प्रश्न, तुम मानंक मुखरो क्यों शुभवाणी सर्वदा बाहरिबा उचित? उत्तर, सर्वदा मुख द्वारा यही शुभ कथा कह जे आमे नररो नारायण हेबो। कम नुहे आमे ही विश्वर मालिक थिलो, पुनर्बार हेबो। किंतु यही लक्ष्य बहुत उच्च अटे, सेथिपाई बहुत बहुत खबरदार रहिबाकु हेबो। प्रतिदिन निजर चार्ट देखिबाकु हेबो। लक्ष्य एवं उद्देश्य को सम्मुखरे रखी पुरुषार्थ करिबाकु हेबो, हार्ट फेल हेबार नाही। ओम शांति। बाबा बसी आत्मिक संतान मानंकु बुझाउछंती, एठारे जत्ते बेले जुगर यात्रा रे बसुछ, सेते बेले सबु भाई भणी मानंकु कहजे तुमे माने आत्म अभिमानी होई बस एवं बाबांकु मने पकाओ। समस्तंकु एही स्मृति देबा उचित। तुमको एबे एही स्मृति मिलुछि, आमे आत्मा आमर बाबा आमको पाठ पढ़ाइबा को आसीछंती, आमे माने एही कर्मेंद्रिय द्वारा पढ़ुछो। बाबा मध्य कर्मेंद्रिय रो आधार नै एहांक माध्यम रे प्रथमे कहुछंती। बाबांकु मने पकाओ। पिला मानंकु बुझा जाउछि जे एहा हेउछि ज्ञान मार्ग, एहा को भक्ति मार्ग कुहाजिबो नाही। ज्ञान एकमात्र ज्ञानर सागर, पतित पावन शिव बाबा ही देउछंती। तुमको प्रथम नंबर रो पाठ एहिठारे ही मिलुछि। निज को आत्मा निश्चय करी बाबांको मने पकाओ, एहा बहुत जरूरी अटे। आउ कौनसी सत्संगरे एक कथा केही कहिबे नाही। जदिउ आजिकाली बहुत कृत्रिम संस्था बाहरलाने, तुम ठारु सुनी जदि एही एक कथा केही कहिबे तेबे अर्थ बुझी पारिबे नाही। तांको ठारे बुझाइबार बुद्धि ही नाही। बाबा एक कथा केवल तुम मानंकु ही कहुछंती जे बेहदर बाबांकु स्मरण कर, तेबे विकर्म विनाश होइजिबो। विवेक मध्य कहुछि एहा पुरणा दुनिया अटे। नुआ दुनिया एवं पुरणा दुनिया भितरे बहुत फरक रहिछि। ता पवित्र दुनिया, एहा पतित दुनिया। डाकुछंती मध्य हे पतित पावन आसो, आसी आममानंकु पवित्र कर। गीतारे मध्य एही शब्द रहिछि जे मते मने पकाओ। बेहदर सबु संबंध को त्याग करी जे को आत्मा भाव। एही बेहदर संबंध आगरु नथिला, तुमे आत्मा एठा को अभिनय करबा को आसीछ। गायन मध्य रहिछि एका आसीथिलो एका जीवो। यहार अर्थ को मनुष्य माने बुझो नहंती, एबे तुमे माने प्रकृत अर्थ को जानो छो। आमे एबे जुगरो यात्रा अथवा जुग बल द्वारा पवित्र हेउछु। एहा हेउछि राजयुगर शक्ति, ताहा हला हठ जुग, जहा द्वारा मनुष्य अल्प समय पै सुस्थ रहउछंती। सत्य जुगरे तुमे माने केते सुस्थ रहिथाओ, सेठारे हठ जुगर आवश्यकता न थाए। ए सब एही छी छी अर्थात विकारी दुनिया रे ही करुछंती। एहा हेउछि ही पुरणा दुनिया, सत्य जुग नुआ दुनिया, जहा की अतीत होई गलाणी। जेउठारे एही लक्ष्मी नारायणकर राज्य थिला, ए कथा कहा कहले भी जणा नाही। सेठारे सबु जिनिस ନୂଆ ହେବ। ଗୀତ ମଧ୍ୟ ରହିଛି ନା, ଜାଗ ସଜନିଆ ଜାଗ। ସତ୍ୟୁଗ ହେଉଛି ନବଯୁଗ, କଳିଯୁଗ ହେଲା ପୁରୁଣା ଯୁଗ। ବର୍ତ୍ତମାନ ଏହାକୁ କେହି ବି ସତ୍ୟଯୁଗ ବୋଲି କହିବେ ନାହିଁ। ବର୍ତ୍ତମାନ କଳିଯୁଗ ଅଟେ। ତୁମେ ସତ୍ୟଯୁଗ ପାଇଁ ପାଠ ପଢ଼ୁଛ, ଏପରି ପାଠ ଆଉ କେହି ପଢ଼ାଉ ନଥିବେ। ଯିଏ କହିବେ ଯେ ଏହି ପାଠ ପଢ଼ିଲେ ତୁମକୁ ନୂଆ ଦୁନିଆରେ ରାଜପଦ ମିଳିବ, ବାବାଙ୍କ ବ୍ୟତୀତ ଏ କଥା କେହି କହିପାରିବେ ନାହିଁ। ତୁମ ପିଲାମାନଙ୍କୁ ପ୍ରତ୍ୟେକ କଥାର ସ୍ମୃତି ଦିଆଯାଉଛି। ତୁମେମାନେ କୌଣସି ଭୁଲ କରିବା ଉଚିତ ନୁହେଁ। ବାବା ସମସ୍ତଙ୍କୁ ବୁଝାଉଛନ୍ତି, କେଉଁଠାରେ ବି ରୁହ, ଧନ୍ଦାଦି କର, କିନ୍ତୁ ନିଜକୁ ଆତ୍ମା ମନେ କରି କର। ଯଦି କାମଧନ୍ଦା ଭିତରେ କିଛି ଅସୁବିଧା ହେଉଛି, ତେବେ ଯେତେ ସମ୍ଭବ ସମୟ ବାହାର କରି ଯୋଗରେ ବସ। ଆତ୍ମା ପବିତ୍ର ହୋଇଯିବ। ଆତ୍ମାକୁ ପବିତ୍ର କରିବା ପାଇଁ ଆଉ କୌଣସି ଉପାୟ ହିଁ ନାହିଁ। ତୁମେମାନେ ନୂଆ ଦୁନିଆ ପାଇଁ ଏବେ ରାଜଯୁଗ ଶିଖୁଛ, ସେଠାକୁ କଳିଯୁଗ ଆତ୍ମା ଯାଇପାରିବେ ନାହିଁ। ମାୟା ଆତ୍ମାର ଡେଣାକୁ ଭାଙ୍ଗି ଦେଇଛି। ଆତ୍ମା ଉଡ଼ିଥାଏ ନା, ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଉଛି। ଆତ୍ମା ହେଉଛି ସବୁଠାରୁ ତୀକ୍ଷ୍ଣ ରକେଟ। ତୁମମାନଙ୍କୁ ଏହି ନୂଆ ନୂଆ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଆତ୍ମା କେତେ ଛୋଟ ରକେଟ ଅଟେ। ଏଥିରେ 84 ଜନ୍ମର ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏପରି କଥା ମନେ ରଖିଲେ ଉମଙ୍ଗ ଆସିବ। ସ୍କୁଲରେ ବିଦ୍ୟାର୍ଥୀ ମାନଙ୍କ ବୁଦ୍ଧିରେ ବିଦ୍ୟା ମନେ ରହିଥାଏ ନା। ତୁମ ବୁଦ୍ଧିରେ ଏବେ କଣ ଅଛି? ବୁଦ୍ଧି ଶରୀରରେ ନାହିଁ, ଆତ୍ମାରେ ହିଁ ମନ ବୁଦ୍ଧି ରହିଛି। ଆତ୍ମା ହିଁ ପାଠ ପଢୁଛି, ଚାକିରିଆରି ସବୁ ଆତ୍ମା ହିଁ କରୁଛି। ଶିବ ବାବା ମଧ୍ୟ ଆତ୍ମା ଅଟନ୍ତି, କିନ୍ତୁ ତାଙ୍କୁ ପରମ କୁହାଯାଉଛି। ସେ ଜ୍ଞାନର ସାଗର ଅଟନ୍ତି, ସେ ହେଉଛନ୍ତି ବହୁତ ଛୋଟ ବିନ୍ଦୁ। ଏ କଥା ମଧ୍ୟ କାହାକୁ ହେଲେ ଜଣା ନାହିଁ। ବାବାଙ୍କ ପାଖରେ ଥିବା ସଂସ୍କାର ଗୁଡିକୁ ତୁମ ସନ୍ତାନ ମାନଙ୍କ ଠାରେ ଭରପୁର କରାଯାଉଛି। ଏବେ ତୁମେ ଯୁଗ ବଳ ଦ୍ଵାରା ପବିତ୍ର ହେଉଛ, ସେଥିପାଇଁ ପୁରୁଷାର୍ଥ କରିବାକୁ ପଡିବ। ପାଠ ପଢାରେ ଚିନ୍ତା ରହିଥାଏ ଯେ ଆମେ ଯେପରି ଫେଲ ନ ହୋଇଯାଉ, ଏଥିରେ ମଧ୍ୟ ପ୍ରଥମ ନମ୍ବରର ବିଷୟ ହେଉଛି ଆମେ ଆତ୍ମା କିପରି ସତୁ ପ୍ରଧାନ ହେବୁ, କିଛି ଅଭାବ ଯେପରି ରହି ନ ଯାଉ, ନଚେତ ଫେଲ ହୋଇଯିବ। ମାୟା ତୁମର ପ୍ରତ୍ୟେକ କଥାରେ ଭୁଲାଇ ଦେଉଛି। ଆତ୍ମା ଚାହୁଁଛି ମଧ୍ୟ ଚାଟ ରଖିବି, ସାରା ଦିନ ଭିତରେ ଯେପରି କୌଣସି ଆଶ୍ରୀ କାମ ନ କରେ, କିନ୍ତୁ ମାୟା ଚାଟ ରଖିବାକୁ ଦେଉନାହିଁ। ତୁମେମାନେ ମାୟାର ଜାଲରେ ଆସିଯାଉଛ। ମନ ମଧ୍ୟ କହୁଛି ଚାଟ ରଖିବୁ। ବ୍ୟାପାରୀମାନେ ସର୍ବଦା ଲାଭ କ୍ଷତିର ଚାଟ ରଖିଥାନ୍ତି। ତୁମର ତ ଏହା ବହୁତ ବଡ଼ ଚାଟ ଅଟେ। ଏହା 21 ଜନ୍ମର ରୋଜଗାର, ତେଣୁ ଏଥିରେ କୌଣସି ଭୁଲ କରିବା ଉଚିତ ନୁହେଁ। ପିଲାମାନେ ବହୁତ ଭୁଲ କରୁଛନ୍ତି। ଏହି ବାବାଙ୍କୁ ତ ତୁମେମାନେ ସୂକ୍ଷ୍ମ ଲୋକ ଏବଂ ସ୍ୱର୍ଗରେ ମଧ୍ୟ ଦେଖୁଛ। ବାବା ମଧ୍ୟ ବହୁତ ପୁରୁଷାର୍ଥ କରୁଛନ୍ତି, ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ବାବାଙ୍କ ସ୍ମୃତିରେ ସ୍ନାନ କରୁଛି, ଭୋଜନ କରୁଛି, ତଥାପି ଭୁଲି ଯାଉଛି, ପୁଣି ସ୍ମରଣ କରିବାର ଲାଗି ଯାଉଛି। ଏହା ବହୁତ ବଡ଼ ବିଷୟ ଅଟେ। ଏଥିରେ କୌଣସି ମତଭେଦ ଆସିପାରିବ ନାହିଁ। ଗୀତାରେ ମଧ୍ୟ ଅଛି, ଦେହ ସହିତ ଦେହର ସବୁ ଧର୍ମକୁ ଛାଡ଼, ବାକି ରହିଲା ଆତ୍ମା। ଦେହକୁ ଭୁଲି ନିଜକୁ ଆତ୍ମା ଭାବ। ଆତ୍ମା ହିଁ ପତିତ ତମ ପ୍ରଧାନ ହୋଇଛି। ମନୁଷ୍ୟ ପୁଣି କହିଦେଉଛନ୍ତି ଆତ୍ମା ନିର୍ଲିପ୍ତ ଅଟେ। ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା ଅଟେ। ସେଥିପାଇଁ ଭାବୁଛନ୍ତି ଆତ୍ମାରେ କୌଣସି ଲେପ ଛାପ ଅର୍ଥାତ ଦାଗ ଲାଗୁ ନାହିଁ। ତେବେ ତମ ଗୁଣିଏ ମନୁଷ୍ୟ ତମ ଗୁଣିଏ ଶିକ୍ଷା ହିଁ ଦେଇଥାନ୍ତି, ସେମାନେ ସତୁଗୁଣୀ କରିପାରିବେ ନାହିଁ। ଭକ୍ତି ମାର୍ଗରେ ତମ ପ୍ରଧାନ ହେବାକୁ ପଡିବ। ପ୍ରତ୍ୟେକ ଜିନିଷ ପ୍ରଥମେ ସତୁ ପ୍ରଧାନ ପୁଣି ରଜୁ ତମରେ ଆସୁଛି। ସ୍ଥାପନା ଏବଂ ବିନାଶ ହୋଇଥାଏ। ବାହାବା ନୂଆ ଦୁନିଆର ନିର୍ମାଣ କରୁଛନ୍ତି, ପୁଣି ପୁରୁଣା ଦୁନିଆର ବିନାଶ ହୋଇଯିବ। ଭଗବାନ ନୂଆ ଦୁନିଆର ସ୍ରଷ୍ଟା ଅଟନ୍ତି। ଏହି ପୁରୁଣା ଦୁନିଆ ପରିବର୍ତ୍ତନ ହୋଇ ନୂଆ ହେବ। ନୂଆ ଦୁନିଆର ଚିହ୍ନ ତ ଏଇ ଲକ୍ଷ୍ମୀନାରାୟଣ ଅଟନ୍ତି ନା, ଏମାନେ ନୂଆ ଦୁନିଆର ମାଲିକ। ତ୍ରେତାକୁ ମଧ୍ୟ ନୂଆ ଦୁନିଆ କୁହାଯିବ ନାହିଁ। କଳିଯୁଗକୁ ପୁରୁଣା, ସତ୍ୟଯୁଗକୁ ନୂଆ ଦୁନିଆ କୁହାଯାଉଛି। କଳିଯୁଗ ଶେଷ ଏବଂ ସତ୍ୟଯୁଗ ଆଦିର ଏହା ହେଲା ସଙ୍ଗମ ଯୁଗ। କେହି କେହି ଏମ୍ ଏ ବି ଏ ପଢି ବହୁତ ଉଚ୍ଚ ପଦର ଅଧିକାରୀ ହୋଇଯାଆନ୍ତି ନା, ତୁମେମାନେ ମଧ୍ୟ ଏହି ପାଠ ପଢା ଦ୍ଵାରା କେତେ ଉଚ୍ଚ ହେଉଛ। ଦୁନିଆ ଏହି କଥାକୁ ଜାଣି ନାହିଁ ଯେ ଏହାଙ୍କୁ ଏତେ ଉଚ୍ଚ କିଏ କରିଲା। ତୁମେମାନେ ଏବେ ଆଦି ମଧ୍ୟ ଅନ୍ତକୁ ଜାଣିଗଲଣି। ସମସ୍ତଙ୍କର ଜୀବନ କାହାଣୀକୁ ତୁମେ ଜାଣିଛ। ଏହା ହେଉଛି ଜ୍ଞାନ। ଭକ୍ତିରେ ଜ୍ଞାନ ନାହିଁ, କେବଳ କର୍ମକାଣ୍ଡ ଶିଖାଉଛନ୍ତି। ଅସରନ୍ତି ଭକ୍ତି ରହିଛି, କେତେ ବର୍ଣ୍ଣନା କରୁଛନ୍ତି। ଭକ୍ତିରେ ମଧ୍ୟ ବହୁତ ସୁନ୍ଦରତା ରହିଛି। ବୀଜରେ କେଉଁ ସୁନ୍ଦରତା ରହିଛି, ଏତେ ଛୋଟ ବୀଜ କେତେ ବଡ଼ ହୋଇଯାଉଛି, ଏହା ଭକ୍ତିର ବୃକ୍ଷ। ଅସରନ୍ତି କର୍ମକାଣ୍ଡ ରହିଛି। ଜ୍ଞାନ ମାର୍ଗରେ କେବଳ ଗୋଟିଏ ଗୁଟକା ଅର୍ଥାତ୍ ଗୋଟିଏ କୁହୁକ ଗୁଲି, ତାହା ହେଉଛି ମନ ମନା ଭବ। ବାବା କହୁଛନ୍ତି ତମ ପ୍ରଧାନରୁ ସତୁ ପ୍ରଧାନ ହେବା ପାଇଁ ମତେ ମନେ ପକାଅ। ତୁମେମାନେ କହୁଛ ମଧ୍ୟ ହେ ପତିତ ପାବନ ଆସି ଆମକୁ ପବିତ୍ର କର। ରାବଣ ରାଜ୍ୟରେ ସମସ୍ତେ ପତିତ ଦୁଃଖୀ, ରାମ ରାଜ୍ୟରେ ସମସ୍ତେ ପବିତ୍ର ସୁଖୀ ହେବେ। ରାମ ରାଜ୍ୟ ରାବଣ ରାଜ୍ୟ ନାମ ତ ରହିଛି, ତୁମମାନଙ୍କ ବ୍ୟତୀତ ଏହି ରାମ ରାଜ୍ୟ ବିଷୟରେ କାହାକୁ ହେଲେ ଜଣା ନାହିଁ। ତୁମେମାନେ ଏବେ ପୁରୁଷାର୍ଥ କରୁଛ। ଚରାଶ ଜନ୍ମର ରହସ୍ୟକୁ ମଧ୍ୟ ତୁମମାନଙ୍କ ବ୍ୟତୀତ ଆଉ କେହି ହେଲେ ଜାଣିନାହାନ୍ତି। ଯଦିଓ କହୁଛନ୍ତି ଭଗବାନ ବାଚ ମନ ମନା ଭବ, ତେବେ ଏପରି କେହି ବୁଝାଇ ପାରିବେ ନାହିଁ ଯେ ତୁମେ ଚରାଶି ଜନ୍ମ କିପରି ପୁରା କରି। ଏବେ ଚକ୍ର ପୁରା ହେଉଛି ଗୀତା ଶୁଣାଉଥିବା ବ୍ୟକ୍ତିଙ୍କ ଠାରୁ ଯାଇ ଶୁଣ ଗୀତା ବିଷୟରେ କଣ କହୁଛନ୍ତି। ତୁମ ବୁଦ୍ଧିରେ ଏବେ ସାରା ଜ୍ଞାନ ଝରୁଛି। ବାବା ପଚାରୁଛନ୍ତି ଆଗରୁ କେବେ ବାବାଙ୍କ ସହିତ ମିଶିଥିଲ? କହୁଛନ୍ତି ହଁ ବାବା, କଳ୍ପ ପୂର୍ବରୁ ମିଶିଥିଲୁ। ବାବା ପଚାରୁଛନ୍ତି ଏବେ ତୁମେ ଅର୍ଥ ସହିତ ଉତ୍ତର ଦେଉଛ, ଏପରି ନୁହେଁ ଯେ ଶୁଆ ସଦୃଶ କହିଦେବ। ପୁଣି ବାବା ପଚାରୁଛନ୍ତି କାହିଁକି ମିଶିଥିଲ, କଣ ପାଇଥିଲ? ତେଣୁ ତୁମେ କହିପାରିବ ଆମେ ବିଶ୍ୱର ରାଜ୍ୟ ଭାଗ୍ୟ ପାଇଥିଲୁ, ଏଥିରେ ସବୁ ଆସିଯାଉଛି। ଯଦିଓ ତୁମେମାନେ କହୁଛ ନରରୁ ନାରାୟଣ ହୋଇଥିଲୁ, କିନ୍ତୁ ବିଶ୍ୱର ମାଲିକ ହେବା ସେଥିରେ ରାଜା ରାଣୀ ଏବଂ ଦୈବୀ ରାଜଧାନୀ ସବୁ ରହିବ। ତାର ମାଲିକ ରାଜା ରାଣୀ ପ୍ରଜା ସମସ୍ତେ ହେବେ, ଏହାକୁ ଶୁଭ ବାଣୀ ବୋଲି କୁହାଯାଉଛି। ଆମେ ତ ନରରୁ ନାରାୟଣ ହେବୁ କମ ନୁହେଁ। ବାବା କହୁଛନ୍ତି ପିଲାମାନେ ସେଥିପାଇଁ ପୁରା ପୁରୁଷାର୍ଥ କର, ନିଜର ଚାଟକୁ ମଧ୍ୟ ଦେଖିବାକୁ ହେବ। ଏହି ଅବସ୍ଥାରେ ମୁଁ ଉଚ୍ଚ ପଦ ପାଇପାରିବି ନା ନାହିଁ? କେତେ ଜଣଙ୍କୁ ରାସ୍ତା ବତାଉଛି, କେତେ ଅନ୍ଧଙ୍କର ଲାଠି ହୋଇଛି। ସେବା ନ କଲେ ବୁଝିବା ଦରକାର ଆମେ ପ୍ରଜାରେ ଚାଲିଯିବୁ। ନିଜ ମନକୁ ପଚାରିବା ଉଚିତ, ଯଦି ଏବେ ମୁଁ ଶରୀର ଛାଡ଼ିଦେବି ତେବେ ସେଠାରେ ଯାଇ କେଉଁ ପଦ ପାଇବି? ଲକ୍ଷ୍ୟ ବହୁତ ବଡ଼, ତ ତେଣୁ ଖବରଦାର ରହିବା ଦରକାର। କେତେକ ସନ୍ତାନ ଭାବୁଛନ୍ତି ବାସ୍ତବରେ ଆମେ ଯୁଗ ହିଁ କରୁନାହୁଁ, ତେବେ ଚାର୍ଟ ରଖି କଣ କରିବି କରିବୁ, ଏହାକୁ ହାର୍ଟଫେଲ୍ ଅବସ୍ଥା କୁହାଯିବ। ସେମାନେ ପାଠ ମଧ୍ୟ ସେହିଭଳି ପଢ଼ିଥାନ୍ତି, କୌଣସି ଧ୍ୟାନ ଦିଅନ୍ତି ନାହିଁ। ମିଆଁ ମିଠୁ ହୋଇ ବସିବା ଉଚିତ ନୁହେଁ, ନଚେତ ଫେଲ୍ ହୋଇଯିବ। ନିଜର କଲ୍ୟାଣ କରିବାକୁ ହେବ। ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତୁମମାନଙ୍କ ସମ୍ମୁଖରେ ଅଛି। ପାଠ ପଢି ଆମକୁ ଏହିପରି ହେବାକୁ ପଡିବ। ଏହା ମଧ୍ୟ ଆଶ୍ଚର୍ଯ୍ୟ ଅଟେ ନା, କଳି ଯୁଗରେ ତ ରାଜତ୍ଵ ନାହିଁ, ସତ୍ୟ ଯୁଗରେ ପୁଣି ଏହାଙ୍କର ରାଜତ୍ଵ କେଉଁଠାରୁ ଆସିଲା? ତେବେ ସବୁର ଆଧାର ପାଠ ପଢା ଉପରେ ରହିଛି। ଏହିପରି ନୁହେଁ ଯେ ଦେବତା ଏବଂ ଅସୁରମାନଙ୍କ ଭିତରେ ଲଢେଇ ଲାଗିଲା, ଦେବତାମାନେ ଜିତିଲେ ଏବଂ ରାଜ୍ୟ ପାଇଲେ। ଅସୁର ଏବଂ ଦେବତାମାନଙ୍କର ଲଢେଇ କିପରି ଲାଗିପାରିବ ନା, କୌରବ ଏବଂ ପାଣ୍ଡବମାନଙ୍କର ଲଢେଇ ଲାଗିଥିଲା, ଏଥିରେ ଲଢେଇର କଥା ହିଁ ନିଷେଧ ହୋଇଯାଉଛି। ପ୍ରଥମେ ତ ଏହି କଥା କୁହ ଯେ ବାବା କହୁଛନ୍ତି, ଦେହର ସବୁ ସମ୍ବନ୍ଧକୁ ଛାଡି ନିଜକୁ ଆତ୍ମା ବୋଲି ଭାବ। ତୁମେ ଆତ୍ମା ଅଶରୀର ହୋଇ ଆସିଥିଲ, ଏବେ ପୁଣି ଅଶରୀରୀ ହୋଇ ଘରକୁ ଫେରିବାକୁ ହେବ। ତେବେ ପବିତ୍ର ଆତ୍ମାମାନେ ହିଁ ଘରକୁ ଯାଇପାରିବେ, ତମ ପ୍ରଧାନ ଆତ୍ମା ତ ଘରକୁ ଯାଇପାରିବ ନାହିଁ। ଆତ୍ମାର ଡେଣା ଭାଙ୍ଗି ଯାଇଛି, ମାୟା ପତିତ କରିଦେଇଛି, ଆତ୍ମା ତମ ପ୍ରଧାନ ହୋଇଯାଇଛି। ତେଣୁ ଏତେ ଦୂର ଏତେ ପବିତ୍ର ଜାଗାକୁ ଯାଇପାରିବେ ନାହିଁ। ଏବେ ତୁମର ଆତ୍ମା କହୁଛି ଯେ ଆମେ ବାସ୍ତବରେ ପରମଧାମର ବାସିନ୍ଦା ଅଟୁ, ଏଠାରେ ପାଞ୍ଚ ତତ୍ତ୍ୱର ପିତୁଳା ନେଇଛୁ ପାଠ କରିବା ପାଇଁ। ମନୁଷ୍ୟ ମରିଗଲେ କୁହନ୍ତି ସ୍ୱର୍ଗବାସୀ ହେଲା, କିଏ ଗଲା ସେଠାକୁ, ଶରୀର ଗଲା ନା ଆତ୍ମା ଗଲା? ଶରୀର ତ ଜଳିଗଲା, ବାକି ରହିଲା ଆତ୍ମା, ସେ ସ୍ୱର୍ଗକୁ ତ ଯାଇପାରିବ ନାହିଁ। ମନୁଷ୍ୟମାନଙ୍କୁ ଯିଏ ଯାହା ଶୁଣାଉଛନ୍ତି ସେମାନେ ସେହି କଥା କହୁଛନ୍ତି, ଭକ୍ତି ମାର୍ଗର ଲୋକମାନେ ଭକ୍ତି ହିଁ ଶିଖାଉଛନ୍ତି। ଅକୁପେସନ ବିଷୟରେ କାହାକୁ ହେଲେ ଜଣା ନାହିଁ, ଶିବଙ୍କର ପୂଜା ସବୁଠାରୁ ଉଚ୍ଚ ବୋଲି କହୁଛନ୍ତି, ଉଚ୍ଚରୁ ଉଚ୍ଚ ହେଉଛନ୍ତି ଶିବ, ତାଙ୍କୁ ହିଁ ସ୍ମରଣ କର, ହାତରେ ମାଳା ମଧ୍ୟ ଦେଉଛନ୍ତି, କହୁଛନ୍ତି ଶିବ ଶିବ କହି ମାଳା ଗଡ଼ାଉଥାଅ। କିଛି ନ ବୁଝି ମାଳା ଉଠାଇ ଶିବ ଶିବ କହୁଛନ୍ତି। ଗୁରୁମାନେ ଅନେକ ପ୍ରକାରର ଶିକ୍ଷା ଦେଉଛନ୍ତି, ଏଠାରେ ତ ଗୋଟିଏ କଥା ବାବା ନିଜେ କହୁଛନ୍ତି, ମତେ ମନେ ପକାଇଲେ ବିକ୍ରମ ବିନାଶ ହେବ, ମୁଖ ଦ୍ୱାରା ଶିବ ଶିବ ମଧ୍ୟ କହିବା ଉଚିତ ନୁହେଁ। ବାପାଙ୍କର ନାମ ପିଲାମାନେ ସ୍ମରଣ କରିନଥାନ୍ତି, ଏସବୁ ହେଉଛି ଗୁପ୍ତ, କାହାକୁ ହେଲେ ଜଣା ନାହିଁ ଯେ ତୁମେ କଣ କରୁଛ। ତେବେ ଯିଏ କଳ୍ପ ପୂର୍ବରୁ ବୁଝିଥିଲେ ସିଏ ହିଁ ବୁଝିବେ। ନୂଆ ନୂଆ ସନ୍ତାନମାନେ ଆସୁଛନ୍ତି, ବୃଦ୍ଧି ହୋଇ ଚାଲିଛି, ଆଗକୁ ଯାଇ ଡ୍ରାମା କଣ ଦେଖାଉଛି ତାକୁ ସାକ୍ଷୀ ହୋଇ ଦେଖିବାକୁ ହେବ। ପ୍ରଥମରୁ ବାବା ସାକ୍ଷାତକାର କରାଇବେ ନାହିଁ ଯେ ଆଗକୁ ଏସବୁ ଘଟଣା ହେବ, ତାହେଲେ ତ ଏହା କୃତ୍ରିମ ନାଟକ ହୋଇଯିବ। ଏହା ବହୁତ ବୁଝିବାର କଥା। ତୁମମାନଙ୍କୁ ଏବେ ଜ୍ଞାନ ମିଳୁଛି, ଭକ୍ତି ମାର୍ଗରେ ଅଜ୍ଞାନ ଥିଲ, ଜାଣିଛ ରାମରେ ଭକ୍ତି ମାର୍ଗ ନିର୍ଦ୍ଧାର୍ଯ୍ୟ ଅଛି। ଏବେ ତୁମେମାନେ ଜାଣୁଛ ଆମେମାନେ ଏହି ପୁରୁଣା ଦୁନିଆର ବାସିନ୍ଦା ନୁହେଁ। ଛାତ୍ରମାନଙ୍କର ଏହି ପାଠ ପଢା ବୁଦ୍ଧିରେ ରହିଛି, ତୁମକୁ ମଧ୍ୟ ମୁଖ୍ୟ ମୁଖ୍ୟ ପଏଣ୍ଟ ବୁଦ୍ଧିରେ ଧାରଣ କରିବାକୁ ହେବ। ପ୍ରଥମେ ଅଲ୍ପଙ୍କ କଥା ପକ୍କା କର, ତାପରେ ଆଗକୁ ଯାଅ, ନଚେତ ସେମାନେ ଫାଲତୁ କଥା ପଚାରିବେ, କନ୍ୟା ମାନେ ଲେଖିକରି ଦେଉଛନ୍ତି, ଅମୁକ ଲେଖିଛନ୍ତି ଯେ ଗୀତାର ଭଗବାନ ହେଲେ ଶିବ। ଏହା ତ ବିଲକୁଲ ଠିକ କଥା, ଯଦିଓ ଏପରି କହୁଛନ୍ତି କିନ୍ତୁ ବୁଦ୍ଧିରେ ସେ କଥା ରହୁନାହିଁ। ଯଦି ବୁଝିଯିବେ ଯେ ବାବା ଆସିଛନ୍ତି ତେବେ କହିବେ ଏପରି ବାବାଙ୍କ ସହିତ ଯାଇ ଆମେ ମିଶିବୁ, ବର୍ଷା ନେବୁ। କିନ୍ତୁ ଜଣଙ୍କର ବି ନିଶ୍ଚୟ ହେଉ ନାହିଁ, ତୁରନ୍ତ ଜଣଙ୍କର ମଧ୍ୟ ଚିଠି ଆସୁନାହିଁ। ଲେଖୁଛନ୍ତି ମଧ୍ୟ, ଜ୍ଞାନ ବହୁତ ଭଲ, କିନ୍ତୁ ଏତିକି ସାହସ ନାହିଁ। ବୁଝୁନାହାନ୍ତି ଯେ ଏପରି ବାବା ଯାହାଙ୍କ ଠାରୁ ଆମେ ଏତେ ଦିନ ହେଲା ଦୂରରେ ରହିଥିଲୁ, ଭକ୍ତି ମାର୍ଗରେ ଧକ୍କା ଖାଇଲୁ, ଏବେ ସେହି ବାବା ବିଶ୍ୱର ମାଲିକ କରିବାକୁ ଆସିଛନ୍ତି। ତେଣୁ ଘରୁ ପଳାଇ ଆସିଲୁ, ଆଗକୁ ଗଲେ ଏପରି ବାହାରିବେ। ଯଦି ବାବାଙ୍କୁ ଚିହ୍ନିଗଲ, ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି, ତେବେ ତାଙ୍କର ହୁଅ ନା ଏପରି ବୁଝାଇବା ଦରକାର ଯେପରି ଭାଗ୍ୟ ହିଁ ଖୋଲିଯିବ। ଆଚ୍ଛା ମିଠା ମିଠା ଟିକିଲ ଥେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ବ୍ୟବସାୟ ଇତ୍ୟାଦି କରି ଆତ୍ମାକୁ ପବିତ୍ର କରିବା ପାଇଁ ମଧ୍ୟ ସମୟ ବାହାର କରିବାକୁ ପଡିବ ଏବଂ ଯୋଗ କରିବାର ପରିଶ୍ରମ କରିବାକୁ ହେବ। କୌଣସି ବି ଆସୁରୀ କାମ କରିଦେଲେ ବି କେବେ ହେଲେ ବି କରିବାର ନାହିଁ। 2 ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ। ନିଜେ ପାଠ ପଢିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ। ମିଆଁ ମିଠୁ ହେବାର ନାହିଁ, ଯୁଗର ବଳ ଜମା କରିବାକୁ ହେବ। ବରଦାନ ନାମ ଏବଂ ମାନସାନର ତ୍ୟାଗ ଦ୍ୱାରା ସମସ୍ତଙ୍କର ସ୍ନେହ ପ୍ରାପ୍ତ କରୁଥିବା ବିଶ୍ୱର ଭାଗ୍ୟ ବିଧାତା ଭବ। ଯେପରି ପରମାତ୍ମାଙ୍କୁ ନାମ ରୂପ ଠାରୁ ନିଆରା କହୁଛନ୍ତି, କିନ୍ତୁ ସବୁଠାରୁ ଅଧିକ ନାମର ଗାୟନ ବାବାଙ୍କର ହିଁ ହେଉଛି, ସେପରି ତୁମେମାନେ ମଧ୍ୟ ଅଳ୍ପ କାଳର ନାମ ଏବଂ ମାନ ସ୍ଥାନ ପ୍ରାପ୍ତ କରିବାର ଇଚ୍ଛା ଠାରୁ ଦୂରେଇ ରୁହ, ଯାହାଦ୍ୱାରା ସଦାକାଳ ପାଇଁ ସମସ୍ତଙ୍କର ପ୍ରିୟ ସ୍ୱତ ହୋଇଯିବ। ଯେଉଁମାନେ ନିଜର ମାନ ସ୍ଥାନ ସମ୍ମାନର ଭିକାରୀ ପଣିଆକୁ ତ୍ୟାଗ କରିଦିଅନ୍ତି, ସେମାନେ ବିଶ୍ୱର ଭାଗ୍ୟ ବିଧାତା ହୋଇଯାନ୍ତି। ତେବେ କର୍ମର ଫଳ ତ ସ୍ୱତଃ ଭାବରେ ତୁମ ନିକଟକୁ ସମ୍ପନ୍ନ ସ୍ୱରୂପରେ ଅର୍ଥାତ୍ ଭରପୁର ମାତ୍ରାରେ ଆସିବ। କିନ୍ତୁ ବର୍ତ୍ତମାନ ତୁମକୁ ଅଳ୍ପ କାଳର ଇଚ୍ଛା ମାତ୍ରର ଅବିଦ୍ୟା ହେବାକୁ ପଡିବ। ଯଦି ଏବେ କଞ୍ଚା ଫଳ ଖାଇବାର ଇଚ୍ଛାକୁ ତ୍ୟାଗ କରିଦେବ, ତେବେ ଭାଗ୍ୟ ତୁମ ପଛେ ପଛେ ଆସିବ। ସ୍ଲୋଗାନ ଯେହେତୁ ପରମାତ୍ମା ପିତାଙ୍କର ସନ୍ତାନ ଅଟ, ତେଣୁ ତୁମର ବୁଦ୍ଧିରୂପୀ ପାଦ ସର୍ବଦା ସିଂହାସନ ଉପରେ ରହିବା ଦରକାର। ଅବ୍ୟକ୍ତି ସାରା ଅଶରୀର ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଯଦି କୌଣସି ବି ସେବା ଯୋଜନା କରୁଛ ତେବେ କର, ତାପରେ ବିଚାର କର କିନ୍ତୁ କଣ ହେବ, କିପରି ହେବ, ଏହିଭଳି ପ୍ରଶ୍ନ ଚିତ୍ତ ବା ଆଶ୍ଚର୍ଯ୍ୟାନ୍ୱିତ ହୋଇ ବିଚାର କର ନାହିଁ। ବିଦେହୀ ବା ସାକ୍ଷୀ ହୋଇ ବିଚାର କର, ବିଚାର କର, ଯୋଜନା କର, ତାପରେ ଗୋଟିଏ ସେକେଣ୍ଡ ଭିତରେ ନିଜର ସ୍ଥିତିକୁ ସନ୍ଦେହମୁକ୍ତ କରିଦିଅ, କାରଣ ଏବେ ସ୍ଥିତିର ହିଁ ଆବଶ୍ୟକତା ରହିଛି ଏବଂ ବିଦେହୀ ସ୍ଥିତି ଅତି ସହଜରେ କୌଣସି ବି ପରିସ୍ଥିତିକୁ ଅତିକ୍ରମ କରିପାରିବ। ଯେପରି ବାହାଦର ଆସିଲା ଏବଂ ଚାଲିଗଲା। କିନ୍ତୁ ତୁମେ ଅଚଳ ଅଟଳ ହୋଇ ଖେଳ ଦେଖୁଛ। ଓମ୍ ଶାନ୍ତି।